ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସାଉଦି ଆରବକୁ ଦୁଇଦିନିଆ ଗସ୍ତରେ ଯାଇ ଆସନ୍ତାକାଲି ଜେଦାହରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ. ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସମର୍ପଣ ଭାବ ଏବଂ ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ପ୍ରଶାସନିକ ସେବା ଦିବସ. ଭାରତକୁ ଆଜିଠାରୁ ଚାରିଦିନିଆ ଗସ୍ତରେ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି. ଜାମ୍ମୁ କାଶ୍ମୀର ବର୍ଷା ପ୍ରଭାବିତ ରାମବନ ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି. ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା. ସାଉଦି ଆରବକୁ ଦୁଇଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜେଦାହରେ ପହଞ୍ଚିବେ. ଗତ ଚାରି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ଶୀର୍ଷ ନେତୃତ୍ୱଙ୍କର ସାଉଦି ଆରବର ବାଣିଜ୍ୟିକ ସହର ଜେଦାହକୁ ଏହା ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି. ଏହି ଗସ୍ତ ଭାରତ ସାଉଦି ସମ୍ପର୍କକୁ ଅର୍ଥନୈତିକ, ପ୍ରତିରକ୍ଷା ଏବଂ ସାଂସ୍କୃତିକ କ୍ଷେତ୍ରରେ ବ୍ୟାପକ ରଣନୀତିକ ଭାଗିଦାରୀରେ ପରିଣତ କରିବ ବୋଲି ଆଶା କରାଯାଉଛି. ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଏବଂ ବହୁମୁଖୀ ଅର୍ଥନୈତିକ ଭାଗିଦାରୀ ରହିଆସିଛି. ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ପୁରାତନ ସମ୍ପର୍କ ରଣନୀତିକ ଭାଗିଦାରୀ ଦ୍ୱାରା ସୁଦୃଢ଼ ହେବ ବୋଲି କୁହାଯାଇଛି. ସାଉଦି ଆରବରେ ରହୁଥିବା ପ୍ରବାସୀ ଭାରତୀୟ ସେଠାକାର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି. ସାଉଦି ଆରବରେ ଭାରତୀୟ ଜନସଂଖ୍ୟା ପ୍ରାୟ 27 ଲକ୍ଷକୁ ବୃଦ୍ଧି ପାଇଛି. 2023-24 ବର୍ଷ ତୁଳନାରେ ଏହା 10% ବୃଦ୍ଧି ପାଇଥିବା ଜଣାପଡ଼ିଛି. ଏହି ବୃଦ୍ଧି ସାଉଦି ଅର୍ଥନୀତିର ଏକାଧିକ କ୍ଷେତ୍ରରେ ଭାରତୀୟ ପେସାଦାର ଏବଂ କର୍ମଚାରୀଙ୍କ ନିରନ୍ତର ଚାହିଦା ଉପରେ ଗୁରୁତ୍ୱ ପ୍ରଦାନ କରୁଛି. ସାଉଦି ଆରବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏବେ ଦ୍ୱିତୀୟ ବୃହତ୍ତମ ବୋଲି ଜଣାପଡ଼ିଛି. ସାଉଦି ଆରବର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଭିଜନ 2030 ଅଧୀନରେ ନିର୍ମାଣ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସେବା ଓ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଆଦି ବିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି. ସାଉଦି ଆରବ ଭାରତର ପଞ୍ଚମ ବୃହତ୍ତମ ବାଣିଜ୍ୟ ସହଯୋଗୀ ହୋଇଥିବା ବେଳେ ଭାରତ ସାଉଦି ଆରବର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ଉଭା ହୋଇଛି. 2023-24 ଆର୍ଥିକ ବର୍ଷରେ ସାଉଦି ଆରବରୁ ଭାରତ 31.42 ବିଲିୟନ୍ ଆମେରିକୀୟ ଡଲାର ଆମଦାନୀ କରିଛି. ଅପରପକ୍ଷରେ ସାଉଦି ଆରବକୁ 11.56 ବିଲିୟନ୍ ଆମେରିକୀୟ ଡଲାର ପହଞ୍ଚାଇବା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇଛି. ଅଶୋଧିତ ତୈଳ, ଏଲ୍ପିଜି, ସାର, ରସାୟନ ଏବଂ ପ୍ଲାଷ୍ଟିକ୍ ଉତ୍ପାଦ ଆଦି ଭାରତ ସେଠାରୁ ଆମଦାନୀ କରୁଛି. ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପୁଞ୍ଜିନିବେଶକୁ ସୁଦୃଢ଼ କରିବାର ଆଶା କରାଯାଉଛି. ପ୍ରଶାସନିକ ସେବା ଦିବସ ଆଜି ପାଳନ କରାଯାଉଛି. 1947 ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରଶାସନିକ ସେବା ଅଧିକାରୀଙ୍କ ଶିକ୍ଷାନବିଶଙ୍କୁ ସମ୍ବୋଧନ କରିବାର ସ୍କରଣରେ ଏହି ଦିବସ ପାଳିତ ହୋଇଆସୁଛି. ଦେଶରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସମର୍ପଣ ଭାବ ଏବଂ ଜନସେବା ପ୍ରତି ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ. ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ. ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ପ୍ରଶାସନିକ ଅଧିକାରୀଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯିବ. ପ୍ରଧାନମନ୍ତ୍ରୀ ଜିଲ୍ଲାର ସାମଗ୍ରିକ ବିକାଶ, ବ୍ଲକସ୍ତରୀୟ ଆକାଂକ୍ଷୀ କାର୍ଯ୍ୟକ୍ରମ, ଉଦ୍ଭାବନ ଆଦି କ୍ଷେତ୍ରରେ 16 ପୁରସ୍କାର ପ୍ରଦାନ କରିବେ. ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚାରିଦିନିଆ ଗସ୍ତରେ ଭାରତ ଆସି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିବେ. ଶ୍ରୀ ଭାନ୍ସଙ୍କ ସହ ତାଙ୍କ ପରିବାର ଏବଂ ଆମେରିକା ପ୍ରଶାସନର ଏକ ଉଚ୍ଚ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସୁଛନ୍ତି. ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଭାନ୍ସଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ. ଶ୍ରୀ ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ. ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଭାନ୍ସ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଜୟପୁର ଏବଂ ଆଗ୍ରା ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି. ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି,
ଆମେରିକା କେ ଉପରାଷ୍ଟ୍ରପତି ଜେଡି ଭାନ୍ସ କି ୟା ପହଲି ଭାରତ ଯାତ୍ରା ହେ ୟା ଯାତ୍ରା ଦୋନୋ ପକ୍ଷକୁ ଦ୍ୱିପକ୍ଷୀୟ ସମ୍ବନ୍ଧ କେ ପ୍ରଗତି କି ସମୀକ୍ଷା କରନେ କା ଅବସର ପ୍ରଦାନ କରେଗି। ଇସ୍ ଯାତ୍ରା କେ ଦୌରାନ ଇସ୍ ବର୍ଷ 13 ଫରବରୀ କୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ଆମେରିକା ଯାତ୍ରା କେ ଦୌରାନ ଜାରି ଭାରତ ଆମେରିକା ସଂଯୁକ୍ତ ବକ୍ତବ୍ୟ କେ କାର୍ଯ୍ୟାନ୍ୱୟନ କି ଭି ସମୀକ୍ଷା କି ଯାଏଗି। ସାଥ ହି ଦୋନୋ ପକ୍ଷ ଆପସୀ ହିତୋ କେ କ୍ଷେତ୍ରୀୟ ଔର ବୈଶ୍ୱିକ ଘଟନାକ୍ରମ ପର ଭି ବିଚାରୋ କା ଆଦାନ ପ୍ରଦାନ କରେଙ୍ଗେ। ଭାରତ ଅର୍ ଆମେରିକା କେ ବିଚ୍ ବ୍ୟାପକ ବୈଶ୍ୱିକ ରଣନୀତିକ ସାଝେଦାରୀ ହେ ଯୋ ସାଝା ଲୋକତାନ୍ତ୍ରିକ ମୂଲ୍ୟ ସହିତ କଇ ମୁଦ୍ଦୋ ପର ହିତୋ କେ ଅଭିସରଣ ଔର ଦୋନୋ ଦେଶୋ କେ ଲୋଗୋ କେ ବିଚ୍ ଜୀବନ୍ତ ସମ୍ପର୍କୋ ଦ୍ୱାରା ସଞ୍ଚାଲିତ ହେ। ଅନୁପମ ମିତ୍ର କେ ସାଥ ଆନନ୍ଦ କୁମାର, ଆକାଶବାଣୀ ସମାଚାର, ଦିଲ୍ଲୀ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ରାମବନ ଜିଲ୍ଲାର ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଆଜି ମଧ୍ୟ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ଲାଗି କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସେହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂସ୍ଖଳନରେ ଗତକାଲି 3 ଜଣଙ୍କର ମୃତ୍ୟୁ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଏସ୍ଡିଆର୍ଏଫ୍ ଏବଂ ସେନା ସହିତ ବହୁ ସ୍ୱେଚ୍ଛାସେବୀ ସଂଗଠନ ସହାୟତା ପ୍ରଦାନ କରୁଛନ୍ତି। ରାମବନ ଜିଲ୍ଲାର ଉପାୟୁକ୍ତ ବସିରୁଲ ହକ୍ ଚୌଧୁରୀ କହିଛନ୍ତି, ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଗମନାଗମନକୁ ସ୍ୱାଭାବିକ କରିବାକୁ ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। 48 ଘଣ୍ଟା ମଧ୍ୟରେ ଏହା ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ସୁବିଧା ହସ୍ତାନ୍ତର ଅର୍ଥ ବାଟମାରଣକୁ ରୋକିପାରିଛି ବୋଲି ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭାରତର ଡିବିଟି ବ୍ୟବସ୍ଥାର ସଫଳତା ଶୀର୍ଷକ ଏକ ସମୀକ୍ଷାର ଉଦାହରଣ ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପଦକ୍ଷେପ 3,48,000 କୋଟି ଟଙ୍କା ସଞ୍ଚୟ କରିପାରିଛି। ହିତାଧିକାରୀଙ୍କର ପରିସୀମା ମଧ୍ୟ 16 ଗୁଣ ବୃଦ୍ଧି ପାଇଛି। ଏହି ବ୍ୟବସ୍ଥା ସ୍ୱଚ୍ଛତା ବୃଦ୍ଧି, ଅର୍ଥ ହେରଫେରକୁ ପ୍ରତିହତ, ସଠିକ୍ ପାଣ୍ଠି ବଣ୍ଟନକୁ ସୁନିଶ୍ଚିତ କରିଛି। ସେ କହିଛନ୍ତି, ଆଧାର ଲିଙ୍କ୍ ପ୍ରମାଣୀକରଣ ଏ କ୍ଷେତ୍ରକୁ ଅଧିକ ସ୍ୱଚ୍ଛ ଆଉ ସୁଦୃଢ଼ କରିଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଏହି ପଦକ୍ଷେପ ବେଶ ସହାୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗାଜାରେ ଗତକାଲି ଇସ୍ରାଏଲ୍ର ଆକ୍ରମଣ ଯୋଗୁଁ ଅତି କମ୍ରେ 29 ଜଣ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଛି। ଗାଜାର ବେସାମରିକ ପ୍ରତିରକ୍ଷା ବିଭାଗ ଦେଇଥିବା ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍ର ଆକାଶମାର୍ଗରୁ ଆକ୍ରମଣରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଦକ୍ଷିଣ ଗାଜାରେ ଏକ ଅସ୍ଥାୟୀ ଶିବିର ଉପରେ ଇସ୍ରାଏଲ୍ର ଡ୍ରୋନ୍ ଆକ୍ରମଣ ଯୋଗୁଁ ଜଣେ ପାଲେଷ୍ଟାଇନ୍ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତର ଗାଜାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମାନସିକ ସ୍ୱାସ୍ଥ୍ୟ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର ଡାକ୍ତର ରାଜେଶ ସାଗର ଏବଂ ଭେଷଜ ବିଭାଗ ପ୍ରଫେସର ଡାକ୍ତର ପୀୟୁଷ ରଞ୍ଜନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123420050 ଏବଂ 01123414 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 9 ୱିକେଟ୍ରେ ମୁମ୍ବାଇ ଚେନ୍ନାଇ ସୁପର କିଙ୍ଗସ୍କୁ ହରାଇ ଦେଇଛି। ଟସ୍ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବାକୁ ଚେନ୍ନାଇକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଚେନ୍ନାଇ 5 ୱିକେଟ୍ ବିନିମୟରେ 176 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ମୁମ୍ବାଇ 26 ବଲ୍ ବାକି ଥାଇ 1 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଗତକାଲିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 7 ୱିକେଟ୍ରେ ପଞ୍ଜାବ କିଙ୍ଗସ୍କୁ ପରାସ୍ତ କରିଛି। ଚଣ୍ଡୀଗଡ଼ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ରେ 157 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁରୁ 18 ଓଭର 5 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ 6:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ କଳିଙ୍ଗ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଗତକାଲି କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସ ଏଫ୍ସି ବିଜୟୀ ହୋଇଛି। ଆଜି ଅପରାହ୍ନ 4:30 ଦ୍ୱିତୀୟ ପ୍ରି କ୍ୱାର୍ଟର ଫାଇନାଲ୍ରେ ଗୋକୁଳମ୍ କେରଳ ଏଫ୍ସି ଏବଂ ଗୋଆ ଏଫ୍ସି ତଥା ରାତି 8:00 ତୃତୀୟ ପ୍ରି କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶା ଏଫ୍ସି ଏବଂ ପଞ୍ଜାବ ଏଫ୍ସି ମଧ୍ୟରେ ମୁକାବିଲା ହେବ। ଗତକାଲି ଉଦ୍ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ସାଉଦି ଆରବକୁ 2 ଦିନିଆ ଗସ୍ତରେ ଯାଇ ଆସନ୍ତାକାଲି ଜେଦାହାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସମର୍ପଣ ଭାବ ଏବଂ ପ୍ରତିବଦ୍ଧତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ପାଳନ କରାଯାଉଛି ପ୍ରଶାସନିକ ସେବା ଦିବସ। ଭାରତକୁ ଆଜିଠାରୁ 4 ଦିନିଆ ଗସ୍ତରେ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି। ଜାମ୍ମୁ କାଶ୍ମୀରର ବର୍ଷା ପ୍ରଭାବିତ ରାମବନ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।